ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଅପରେସନ୍ ସିନ୍ଦୁର ନ୍ୟାୟ ଲାଗି ଅଟଳ ପ୍ରତିଜ୍ଞା ଆଉ କୋଟି କୋଟି ଭାରତୀୟଙ୍କର ଭାବାବେଗର ପ୍ରତିଫଳନ ଆଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଗଲାକାଲି ଦେଶବାସୀଙ୍କୁ ସମ୍ବୋଧନ କରିକି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ଅପରେସନ୍ ସିନ୍ଦୁର ଆତଙ୍କବାଦ ବିରୋଧୀ ଆମର ଲଢ଼େଇକେ ଫେରଘାଏ ଦେଖାଇ ଦେଇଛି। ଆତଙ୍କବାଦୀମାନେ ଆମର ମା' ବହିନମାନଙ୍କର ସିନ୍ଦୁର ପୁଛବାର ସାହସ କରିଥିଲେ। ଭାରତୀୟ ସେନା ସେମାନଙ୍କର ମୁଖ୍ୟାଳୟକେ ମାଟି ମିଶାଇ ଦେଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ଉତ୍ତରୁ ଦେଶର ସବୁ ବର୍ଗ, ସବୁ ସମ୍ପ୍ରଦାୟ ଆଉ ସବୁ ରାଜନୈତିକ ଦଳ ଏକ ହୋଇକରି ଆତଙ୍କବାଦ ବିରୋଧୀ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ। ଭାରତୀୟ ସେନା ପାକିସ୍ତାନର ଥିବା ଆତଙ୍କବାଦୀ ଆଡ୍ଡାମାନଙ୍କୁ ବାଛି ବାଛି ଆକ୍ରମଣ କରିଥିଲା, ମାତ୍ର ପାକିସ୍ତାନ ଆମକୁ ଆକ୍ରମଣ କରିବାରକେ ବାହାରିଥିଲା। ଭାରତୀୟ ସେନା ତାକେ ମୂଲୁ ପ୍ରହାର କରିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
ଭାରତ କା ମତ ଏକଦମ ସ୍ପଷ୍ଟ ହେ, ଟେରର ଅର୍ ଟକ ଏକ ସାଥ ନହିଁ ହୋ ସକତେ, ଟେରର ଅର୍ ଟ୍ରେଡ ଏକ ସାଥ ନହିଁ ଚଲ ସକତେ, और पानी और खून भी एक साथ नहीं बह सकते।
प्रधानमंत्री आहुरी कहिछन, एचनीर समिया युद्ध लागी नुहे, हेले आतंकवाद रो समिया भी नुहे आए।
टेररिज्म के खिलाफ जीरो टॉलरेंस, ये एक बेहतर दुनिया की गारंटी। पाकिस्तान की सरकार जिस तरह आतंकवाद को खाद पानी दे रहे हैं, वो एक दिन ପାକିସ୍ତାନ ସମାପ୍ତ କରିଦେଗା।
ତାଙ୍କର ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଭାରତୀୟ ସେନାବାହିନୀର ପରାକ୍ରମ, ଦେଶର ବୈଜ୍ଞାନିକ ଆଉ ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ସେଆଡ଼େ ଗଲାକାଲି ଭାରତ ପାକିସ୍ତାନ ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଡିଜିଏମ୍ଓମାନଙ୍କର ଆଲୋଚନା ଥି ସିମ୍ନା ଇଲାକାନ ଶାନ୍ତି ସ୍ଥାପନା ଲାଗି ନିଷ୍ପତ୍ତି ହୋଇଛି। ଦୁଇ ଦିନ ହେଲା ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ସୀମାରେଖା ଇଲାକାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ନାହିଁ ହୋଇଥିବାରୁ ସ୍ଥିତି ସ୍ୱାଭାବିକ ହେବାରକେ ଲାଗିଛି। ବିଜେପି ତରଫୁ ସାରା ଦେଶେ ଆଇଷ୍ଟନୁ ତ୍ରିରଙ୍ଗା ଯାତ୍ରା ମୂଲ ହେବା। ଦଶ ଦିନ ଧରିକରି ହେବାରକେ ଥିବା ଏହି ଯାତ୍ରାଥି ଅପରେସନ୍ ସିନ୍ଦୁରର ସଫଳତା ଆଉ ଉପଲବ୍ଧି ବାବଦେ ଦେଶବାସୀଙ୍କୁ ସୂଚନା ଦିଆଯିବା। ମେ 23 ତାରିଖ ତକ୍ ହେବାରକେ ଥିବା କାର୍ଯ୍ୟକ୍ରମଟି ସାଧାରଣ ନାଗରିକ ଭିନ୍ ଭିନ୍ ସାମାଜିକ ସଂଗଠନମାନେ ଯୋଗ ଦେବାର ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ବିଜେପି ସାଂସଦ ଆଉ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକେ ଇ ବଛର ଅତ୍କା ଆକର୍ଷଣୀୟ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 1,08,00,000 ଟଙ୍କାର ଅନୁଦାନ ଘୋଷଣା କରିଛନ୍। ରାଜ୍ୟ ସଂସ୍କୃତି ବିଭାଗ ତରଫୁ ଏହି ଟଙ୍କା ଦିଆଯିବା। ସାମାଜିକ ଗଣମାଧ୍ୟମ ଜରିଏ ମୁଖ୍ୟମନ୍ତ୍ରୀ କହିଛନ୍, ଶୀତଳଷଷ୍ଠୀ ଯାତ୍ରା ଓଡ଼ିଆ ସଂସ୍କୃତି ଆଉ ପରମ୍ପରା ଅନନ୍ୟ ବିଭବ ଆଉ ଇତାର ପ୍ରଚାର ପ୍ରସାର ଲାଗି ପାଣ୍ଠି ଘୋଷଣା କରାଯାଇଛି। ଏହି ଆର୍ଥିକ ଅନୁଦାନ ସମ୍ବଲପୁରର ଭିନ୍ ଭିନ୍ ଶୀତଳଷଷ୍ଠୀ ଯାତ୍ରା କମିଟି ଆଉ ଅନୁଷ୍ଠାନମାନଙ୍କୁ ଦିଆଯିବା ବୋଲି ନିଷ୍ପତ୍ତି ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇକରି ଏହି ଆର୍ଥିକ ଅନୁଦାନ ସମ୍ବଲପୁର କଳା ସଂସ୍କୃତି ଆଉ ପରମ୍ପରାକେ ଉଜାଗର କରବାର୍ଥି ଅତ୍କା ସାହାଯ୍ୟ କରବା ବୋଲି କହିଛନ୍। ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗାଥି ଦିବ୍ୟାଙ୍ଗମାନଙ୍କୁ ଘର ପାଶେ କାମ ଯୋଗାଇ ଦେବା ଲାଗି ଜବ୍ କାର୍ଡ ମିଳିବା। ଏ ମାସର ଶେଷ ତକ୍ ଦିବ୍ୟାଙ୍ଗମାନଙ୍କୁ ଜବ୍ କାର୍ଡ ବଣ୍ଟାଯିବା। ଇତା ଛଡ଼ା ଜୁନ୍ ମାସର ଶେଷ ତକ୍ ଦିବ୍ୟାଙ୍ଗ ଶକ୍ତି ଗ୍ରୁପ୍ ଗଠନ କାମ କରାଯିବା। ଏଥିଲାଗି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫୁ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ଚାକିରି ନ ଥାଇକରି ଭିଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଦେଇ ହେବା ବୋଲି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ତରଫୁ ସୂଚନା ଦିଆଯାଇଛି। ବିଭାଗର ନିର୍ଦ୍ଦେଶ ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ ଖାସ୍ ଓଟିଇଟି ପରୀକ୍ଷା ଲାଗି ବିଜ୍ଞପ୍ତି ବାହାର କରିଛେ। ଏଥିଲାଗି ଇଚ୍ଛୁକ ଶିକ୍ଷକମାନେ ଆଇବା 22 ତାରିଖ ତକ୍ ବୋର୍ଡ ୱେବ୍ସାଇଟ୍ଟି ଆବେଦନ କରିପାରିବେ। ଓଡ଼ିଶା ସାହିତ୍ୟ ଏକାଡେମୀ ତରଫୁ ରେଢ଼ାଖୋଲର ଭୀମଭୋଇ କଳାମଣ୍ଡପଠାରେ ସନ୍ଥକବି ଭୀମଭୋଇଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ବ୍ଲକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଭୀମଭୋଇଙ୍କର ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ। ଇତାର ଆଗନୁ ଅତିଥିମାନେ ବସ୍ଷ୍ଟାଣ୍ଡଠାରେ ଥିବା ଭୀମଭୋଇଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ଭୁବନେଶ୍ୱରଠାରେ ହୋଇଥିବା ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାଟି ସମ୍ବଲପୁରର ପାବକୀ ମହାପାତ୍ର ଆର୍ ସ୍ୱୟଂ ପ୍ରତୀକ ଦାସ ସ୍ୱର୍ଣ୍ଣପଦକ ଜିତିଛନ୍। ଦୁଇଜଣ ଡେରାଦୁନ ହେବାରକେ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗିତାଥି ଭାଗ ନେବା ଲାଗି ବଛା ହୋଇଛନ୍। ବିହାରଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଟିକି ମୋହିନୀ ମଲ୍ଲିକ ଭାରୋତ୍ତୋଳନ ବର୍ଗଥି ରୌପ୍ୟ ପଦକ ଜିତିବା ସହିତ ଏଥ୍ଲେଟିକ୍ସଥି ରାଜ୍ୟ ଲାଗି ପହିଲା ପଦକ ହିସାବରେ ବାଳିକା ଲମ୍ବଡ଼ିଆଁଥି ପାର୍ବତୀ ହାଁସଦା କାଂସ୍ୟ ପଦକ ଜିତିଛନ୍। ସେଆଡ଼େ ଓଡ଼ିଶା ବାଳିକା ହକି ଦଳ ଆଉ ବାଳକ ଫୁଟବଲ ଦଳ ଫାଇନାଲ୍କେ ଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଆଣ୍ଡାମାନ ସାଗର ଆଉ ଦକ୍ଷିଣ ବଙ୍ଗୋପସାଗର ପହଞ୍ଚବା ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ମୌସୁମୀ ବାୟୁ ଆଗକେ ବଢ଼ବାର ଲାଗି ପାଗ ଅନୁକୂଳ ରହିଛି ବୋଲି ବିଭାଗ ତରଫୁ କୁହାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ 17 ସହରରେ ତାପମାତ୍ରା ଗଲାକାଲି 40 ଡିଗ୍ରୀ ଉପରେ ରହିଥିଲା। ସମ୍ବଲପୁରର ରାଜ୍ୟର ସବୁନୁ ଯହ ତାପମାତ୍ରା 42.9 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ଏଚ୍ଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।